প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
গাইছি কোইলির সুরে সুরে চামরি মামার দেবকু যাচি সব তো তুমি পাইছু অসীমদানে স্তুতি প্রশংসারে সামরি মা ভর ধরি ছোট হৃদয় আমার প্রভু হে জাতে নিজরতি দেবকু তুমকু সবদিন লাগি অন্তরে দিয়া সতি দেবকু তুমকু সবদিন লাগি অন্তরে দিয়া সতি স্তুতি প্রশংসারে সামরি মামার ধরণী হসে ফুল সম্ভারে ফুলকে বসন্ত বতাস গাইছি কোইলির সুরে।
প্রভু যীশু খ্রিস্টঙ্ক পবিত্র মহানামরে আপনকু আজির এই বেতার কার্যক্রমকু স্বাগত করে। গত অধিবেশনরে আমি প্রভু যীশুঙ্ক স্বর্গারোহণ ও এহার তাৎপর্য বিষয়ে আলোচনা করেছিলু। আজি প্রভু যীশুঙ্ক স্বর্গরু আগমন বা যীশুঙ্ক দ্বিতীয় আগমন বিষয়ে আলোচনা করিবু। যীশুঙ্কর প্রথম আগমন সম্বন্ধীয় সমস্ত ভাববাণীকু সফল করি যেপরি ঈশ্বরঙ্ক পুত্র এক কুমারী গর্ভরু জাত হয়েছিলেন ঠিক সেইপরি তাহাঙ্ক দ্বিতীয় আগমন সম্বন্ধীয় সমস্ত ভাববাণী অতিশীঘ্র সফল হওয়াকু যাউছি। যীশুঙ্ক প্রথম আগমন ভলি যীশুঙ্ক দ্বিতীয় আগমন সুনিশ্চিত। সমস্ত খ্রিস্ট বিশ্বাসী মানঙ্ক পাই তাহাঙ্কর দ্বিতীয় আগমন সম্বন্ধীয় প্রতিজ্ঞা ও ভাববাণী এক গৌরবময় ভরসা ও তাহাঙ্কর আগমনর প্রতীক্ষা করি সেমানে এ জগতরে জীবনযাপন করন্তি। প্রভুভোজ পালন হেউছি তার নিদর্শন। প্রথম করন্থীয় এগার পর্ব ২৬ লেখা যায়, যেতে থর তুমি মানে এই রোটি ভোজন কর ও এই পানপাত্রু পান কর সেতে থর তুমি মানে প্রভুঙ্কর আগমন পর্যন্ত তাহাঙ্কর মৃত্যু প্রচার করুছ। প্রভু যীশুঙ্ক পুনরাগমন বিষয়ে উভয় পুরাতন নিয়ম ও নূতন নিয়মরে পূর্বরু কুহাযাইথিলা। হনক, জাকুব, জিসায়, জিরিমিয়, জিহিজিকল, দানিয়েল, জয়েল, মিখা, নাহুম, জিখরিয় ও মলাখি সমস্তে প্রভু যীশুঙ্ক আগমন বিষয়ে ভাববাণী করেছিলেন। পুরাতন নিয়মরে আহুরি অনেক শাস্ত্রাংশ এ বিষয়ে উদ্ধৃত করা যাইপারিব। ନୂତନ ନିୟମରେ ଲେଖକମାନେ ଯୀଶୁଙ୍କ ପୁନରାଗମନ ବିଷୟକୁ 300ରୁ ଉର୍ଦ୍ଧ୍ୱ ଥର ଆଲୋଚନା କରିଛନ୍ତି। ପୁଣି ତହିଁର ବ୍ୟବହୃତ ଭାଷା ସର୍ବଦା ଆଦେଶ ସୂଚକ ଥିଲା। ଯୀଶୁ ନିଜେ ନିଜର ପ୍ରତ୍ୟାବର୍ତ୍ତନ ବିଷୟରେ କହିଛନ୍ତି। ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବାର ଦେଖିବେ। ସ୍ୱର୍ଗର ଦୁଇ ଦୂତ କହିଲେ, ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। ଆଦ୍ୟ ଖ୍ରୀଷ୍ଟ ବିଶ୍ୱାସୀଗଣ ଏହାଦ୍ୱାରା ପରସ୍ପରକୁ ସାନ୍ତ୍ୱନା ଦେଉଥିଲେ। ତେଣୁ ଗୋଟିଏ ବିଷୟ ଆମେ ଜାଣିବା ଉଚିତ, ଯେ ଦ୍ୱିତୀୟ ଆଗମନ ସୁନିଶ୍ଚିତ। ପ୍ରଭୁ ଯୀଶୁଙ୍କ ପୃଥିବୀକୁ ଦୃଶ୍ୟ ଭାବେ ପୁନରାଗମନ ପୂର୍ବରୁ ଚୋରର ନ୍ୟାୟ ଗୁପ୍ତ ଭାବେ ସେ ମଧ୍ୟାକାଶକୁ ଆସିବେ ଓ ତତ୍ପରେ 7 ବର୍ଷ ପରେ ଦୃଶ୍ୟ ଭାବେ ଜିତ ପର୍ବତରେ ଓହ୍ଲାଇବେ। ପ୍ରଭୁ ଯୀଶୁଙ୍କ ଏହି ପୁନରାଗମନ ପୂର୍ବରୁ କେତେକ ନକାରାତ୍ମକ ଚିହ୍ନ ଦେଖାଯିବ, ସେଗୁଡ଼ିକ ହେଲା ଭୀଷଣ ସମୟ ଉପସ୍ଥିତ ହେବ, ଲୋକେ ଆତ୍ମପ୍ରିୟ, ଧନଲୋଭୀ, ଅହଂକାରୀ, ପ୍ରଚଣ୍ଡ, ବିଳାସପ୍ରିୟ ହେବେ, ଯୁଦ୍ଧ, ଦୁର୍ଭିକ୍ଷ, ଭୂମିକମ୍ପ, ମହାମାରୀ ବହୁତ ଭାବେ ବୃଦ୍ଧି ପାଇବ, ଧନ ବୃଦ୍ଧି ପାଇବ, ସାଧୁମାନେ ଭୟଙ୍କର ତାଡ଼ନା ଓ କ୍ଳେଶ ମଧ୍ୟ ଦେଇଯିବେ, ଭଣ୍ଡାମୀ ବୃଦ୍ଧି ପାଇବ, ମନ୍ଦ ଆତ୍ମା ଉପାସନା ବୃଦ୍ଧି ପାଇବ, ଭଣ୍ଡ ଭାବବାଦୀ ଓ ଭଣ୍ଡ ଖ୍ରୀଷ୍ଟମାନଙ୍କର ଆବିର୍ଭାବ ହେବ, ମଣ୍ଡଳୀ ମଧ୍ୟରେ ଭ୍ରାନ୍ତ ଶିକ୍ଷା ପ୍ରଚଳିତ ହେବ, ସାର୍ବଜନୀନ ଧର୍ମୀୟ ମଣ୍ଡଳୀର ଆବିର୍ଭାବ ହେବ। ଖ୍ରୀଷ୍ଟଙ୍କ ଆଗମନ ବେଳେ ସମଗ୍ର ପୃଥିବୀରେ ଭଣ୍ଡ ଖ୍ରୀଷ୍ଟ ଏକଛତ୍ର ଶାସନ ଚଳାଉଥିବ। ଭଣ୍ଡ ଖ୍ରୀଷ୍ଟର ଶାସନ କାଳରେ କ୍ଳେଶ ଘଟିବ। ଅନ୍ୟପକ୍ଷରେ ସକାରାତ୍ମକ ଲକ୍ଷଣଗୁଡ଼ିକ ହେଲା, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ସମଗ୍ର ପୃଥିବୀର ସମସ୍ତ ପ୍ରାଣୀ ଉପରେ ପବିତ୍ରାତ୍ମା ଢଳାଯିବେ, ରାଜ୍ୟର ସୁସମାଚାର ସମସ୍ତ ଜାତିଙ୍କ ନିକଟରେ ଘୋଷଣା କରାଯିବ, ଈଶ୍ୱରଙ୍କ ଲୋକମାନେ ବାଇବେଲର ସମସ୍ତ ସତ୍ୟ ଜାଣିବେ, ମଣ୍ଡଳୀ ପୂର୍ବ ଗୌରବ ଫେରିପାଇବ। ଖ୍ରୀଷ୍ଟ ତାଙ୍କର ମଣ୍ଡଳୀର ଏକତା ପାଇଁ ଯେଉଁ ପ୍ରାର୍ଥନା କରିଥିଲେ, ସେହି ପ୍ରାର୍ଥନା ଆକ୍ଷରିକ ଭାବେ ସଫଳ ହେବ। ତେଣୁ ଆମେ ଦୁଇ ପ୍ରକାର ଭାବବାଣୀ ସଫଳ ହେବାର ଦେଖୁଛୁ। ଗୋଟିଏ ପ୍ରକାର ଦର୍ଶାଏ ଯେ ଅନ୍ଧକାର ବୃଦ୍ଧି ପାଇବ ଓ ଅନ୍ୟଟି ଦେଖାଏ ଆଲୋକ ବୃଦ୍ଧି ପାଇବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନ କି ଭାବେ ଓ କି ପ୍ରକାର ହେବ ସେ ବିଷୟରେ ଆମେ ଆଲୋଚନା କରିବା। ଯୀଶୁ ପ୍ରଥମ ଆଗମନରେ ଏକ ନମ୍ର ମେଷଶାବକ ସଦୃଶ ଦାସ ରୂପେ ଆସିଥିଲେ, ମାତ୍ର ଦ୍ୱିତୀୟ ଆଗମନରେ ମହାପରାକ୍ରମ ମହାମହିମା ସହ ଆସିବେ। ପ୍ରଥମ ପର୍ଯ୍ୟାୟରେ ତାଙ୍କର ଆଗମନ ଗୁପ୍ତ ଭାବେ ଚୋର ଆସିଲା ପରି ହେବ ଓ ସେ ମଧ୍ୟାକାଶରେ ରହିବେ ଓ ତାଙ୍କର ରକ୍ତକୃତ ସାଧୁମାନେ ସେଠାକୁ ନୀତ ହେବେ। ତତ୍ପରେ 7 ବର୍ଷ ପରେ ସମସ୍ତଙ୍କ ଦୃଷ୍ଟିଗୋଚରରେ ଯେପରି ଶରୀରରେ ଯାଇଥିଲେ, ସେହିପରି ସ୍ୱଶରୀରରେ ମେଘମାଳାରେ ବିଜୁଳି ଯେପରି ପୂର୍ବ ଦିଗରୁ ମାରି ପଶ୍ଚିମ ଦିଗ ଯାଏ ସେହିପରି ମନୁଷ୍ୟପୁତ୍ର ଆସିବେ। ସେ ମେଘମାଳାରେ ପିତାଙ୍କ ମହିମାରେ ଆସିବେ, ପ୍ରଜ୍ଜଳିତ ଅଗ୍ନି ସହ ପ୍ରକାଶିତ ହେବେ, ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରିବାଦ୍ୟ ସହ ସାଧୁମାନଙ୍କ ସହିତ ଅକସ୍ମାତ୍ ଶୀଘ୍ର ପିତାଙ୍କ ନିରୂପିତ ସମୟରେ ଆସିବେ। ଶୟତାନକୁ 1000 ବର୍ଷ ବନ୍ଧାଯିବ ଓ ଖ୍ରୀଷ୍ଟ 1000 ବର୍ଷ ଏ ପୃଥିବୀରେ ରାଜତ୍ୱ କରିବେ। ତେବେ ପ୍ରଭୁ ଯୀଶୁଙ୍କ ପୁନରାଗମନ ବିଶ୍ୱାସୀ ନିମନ୍ତେ ଏକ ଈଶ୍ୱରପରାୟଣ ଜୀବନଯାପନ କରିବାକୁ କିପରି ସାହାଯ୍ୟ କରେ ତାହା ଦେଖିବା। ଯୀଶୁଙ୍କ ଆଗମନର ଆଶା ଜଣେ ବିଶ୍ୱାସୀକୁ ପବିତ୍ର ଜୀବନ, ଧୈର୍ଯ୍ୟଶୀଳ ଓ ଜାଗ୍ରତ ଜୀବନ କାଟିବା ନିମନ୍ତେ ଉତ୍ସାହିତ କରେ। କେତେକ ଶାସ୍ତ୍ରାଂଶର ଉଦ୍ଧୃତ କଲେ ଏହାର ସତ୍ୟାସତ୍ୟ ପ୍ରତିପାଦିତ ହୁଏ। ସାଧୁ ଜହନ ତାଙ୍କର ପତ୍ରରେ ଲେଖନ୍ତି, ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି ସେ ଯେପରି ପବିତ୍ର, ସେ ସେହିପରି ଆପଣାକୁ ପବିତ୍ର କରେ। ଯାକୁବ କହିଲେ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ମାର୍କ କହନ୍ତି, ସେହିଦିନ କି ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ, କାରଣ ସେ ସମୟ କେବେ ହେବ ତାହା ତୁମ୍ଭେମାନେ ଜାଣନାହିଁ। ସାଧୁ ଜହନ ପୁଣି କହନ୍ତି, ଯେପରି ଆମେ ଖ୍ରୀଷ୍ଟଙ୍କଠାରେ ରହୁ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବୁ। ପ୍ରଭୁଙ୍କ ଆଗମନର ଆଶା ଆମକୁ ଆନନ୍ଦପୂର୍ଣ୍ଣ ଜୀବନ, ସଦାଚାରୀ ଓ ଧର୍ମପରାୟଣ ଜୀବନ କାଟିବା ପାଇଁ ଆହ୍ୱାନ ଦିଏ, ପୁଣି ଉତ୍ସାହିତ କରେ। ଖ୍ରୀଷ୍ଟଙ୍କ ପୁନରାଗମନର ଶିକ୍ଷା ବିଶ୍ୱାସୀମାନଙ୍କୁ କ୍ଲେଶ ଓ ତାଡ଼ନା ସମୟରେ ମଧ୍ୟ ଉତ୍ସାହିତ କରେ। ବିଶ୍ୱାସୀ ଓ ମଣ୍ଡଳୀ ଖ୍ରୀଷ୍ଟଙ୍କ ପୁନରାଗମନର ଗୌରବମୟ ଭରସାର ସତ୍ୟତାକୁ ପ୍ରୟୋଗ କଲେ ଏହା ଏକ ବ୍ୟବହାରିକ ପବିତ୍ରୀକରଣର ପ୍ରଭାବ ପକାଇବ ଏବଂ ପ୍ରଭୁଙ୍କ ଆଗମନ ନିମନ୍ତେ ମଣ୍ଡଳୀକୁ ତାଙ୍କର କନ୍ୟା ରୂପେ ପ୍ରସ୍ତୁତ କରିବ। ପୁନର୍ବାର ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମ, ପ୍ରଭୁ ଯୀଶୁଙ୍କ ନାମ। ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମ, ପ୍ରଭୁ ଯୀଶୁଙ୍କ ନାମ। ମୁଖରିତ ହେଉ ପ୍ରାଣ କରି ସଭିଙ୍କର ଜୀବନ ଆକର, ସେ ଯେ ପ୍ରାଣ କରି ସଭିଙ୍କର ଜୀବନ ଆକର। ବନ୍ଧା ଆମେ ତାଙ୍କ ପ୍ରେମରେ ବନ୍ଧୁ ଅତି ନିଜର, ବନ୍ଧା ଆମେ ତାଙ୍କ ପ୍ରେମରେ ବନ୍ଧୁ ଅତି ନିଜର। ସୁଖ ବା ଦୁଃଖରେ ମୃତ୍ୟୁ କି ସୁଖରେ ଗାଇବୁ ତାଙ୍କ ନାମ, ଗାଇବୁ ତାଙ୍କ ନାମ। ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମ, ପ୍ରଭୁ ଯୀଶୁଙ୍କ ନାମ। ମୁଖରିତ ହେଉ ସେବାରାଧନା ପ୍ରାର୍ଥନାରେ ଗଢ଼ି ବୁଝିବ, ସେବାରାଧନା ପ୍ରାର୍ଥନାରେ ଗଢ଼ି ବୁଝିବ। ପ୍ରଭୁଙ୍କ ଶାନ୍ତି ପ୍ରେମ
ଆଶା କରୁ। ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।